ହ୍ୟାଲୋ, ଆଜ୍ଞା ନମସ୍କାର, ମୁଁ ମେହସା ନଗରରୁ କହୁଛି, 16 ନମ୍ବର ୱାର୍ଡରୁ। ଅଳିଆ ଗାଡ଼ି ଆସୁନଥିବାରୁ ଆଗରୁ ଆମେ ପ୍ୟାଡ ଗୁଡାକ ସବୁ ଇଆଡ଼େ ସିଆଡ଼େ ଫୋପାଡୁଥିଲୁ। ଏବେ ଅଳିଆ ଗାଡ଼ି ଆସିଲାଠୁ ଆମେ ପ୍ୟାଡ ଗୁଡାକ ସବୁ ରଖୁଛୁ, ଜୋରରେ ବାନ୍ଧିକି ଫୋପାଡୁଛୁ ଅଳିଆ ଗାଡ଼ିରେ। ମୋ ନାଁ ହଉଛି ରିୟା ପ୍ରଧାନ।